ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସର୍ବୋଚ୍ଚ ନ୍ୟାୟାଳୟରେ ଅସହାୟମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇ ଦେବା ପାଇଁ ଆରମ୍ଭ କରାଗଲା ହେଲ୍ପ ଡେସ୍କ। ଓଡ଼ିଶା ସମେତ ଚାରୋଟି ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ଭାରତର ନିର୍ବାଚନ କମିଶନ। ଆସନ୍ତାକାଲିଠାରୁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ ଏବଂ ମନୁଷ୍ୟ ଜୀବନରେ ଜଙ୍ଗଲର ମହତ୍ତ୍ୱକୁ ବୁଝାଇବା ଲାଗି ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ଆନ୍ତର୍ଜାତିକ ବନ ଦିବସ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ସୁପ୍ରିମକୋର୍ଟ ପରିସରରେ ଆସେସିବିଲିଟି ହେଲ୍ପ ଡେସ୍କକୁ ଉଦ୍ଘାଟନ କରିଛନ୍ତି। ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ପ୍ରଧାନ ବିଚାରପତି କହିଛନ୍ତି, ସୁପ୍ରିମକୋର୍ଟଙ୍କ ମିଶନ ଅନୁସାରେ ଏହି ହେଲ୍ପ ଡେସ୍କ ଖୋଲାଯାଇଛି। ଅସହାୟ ଲୋକମାନଙ୍କୁ ସୁପ୍ରିମକୋର୍ଟର ନ୍ୟାୟିକ ସହାୟତା ଦେବାରେ ସରଳ କରିବା ଲାଗି ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟଙ୍କ କମିଟି ସୁପାରିଶ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, ହେଲ୍ପ ଡେସ୍କ ମାଧ୍ୟମରେ ଦିବ୍ୟାଙ୍ଗଜନ, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ସ୍ୱତନ୍ତ୍ର ସହାୟତା ଦରକାର କରୁଥିବା ଲୋକମାନେ ଏହାର ସୁଫଳ ପାଇପାରିବେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ପଞ୍ଜାବ, ଗୁଜରାଟ ଆଦି ଚାରୋଟି ରାଜ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସ୍ପି ପଦବୀରେ ଅବସ୍ଥାପିତ କେତେଜଣ ଅଣକ୍ୟାଡର ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ ଦଳର ବୈଠକରେ ଏହି ନିଷ୍ପଭି ନିଆଯାଇଛି। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବଦଳିଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ କମିଶନ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତର ନିର୍ବାଚନ କମିଶନ ପ୍ରାଧିକୃତ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ବାଲେଟ୍ରେ ମତଦାନ କରିବା ପାଇଁ ଅଧିକାର ପ୍ରଦାନ କରିଛନ୍ତି। ପ୍ରଥମଥର ପାଇଁ ସାମ୍ବାଦିକମାନେ ନିଜ ନିର୍ବାଚନ ମଣ୍ଡଳୀରୁ ଦୂରରେ ରହି ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ ସହିତ ସାଧାରଣ ନିର୍ବାଚନରେ ମତଦାନ କରିପାରିବେ। ଓଡ଼ିଶାରେ ମଧ୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହିତ ପ୍ରାଧିକୃତ ସାମ୍ବାଦିକମାନଙ୍କ ମତଦାନ ପାଇଁ ଉଚିତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଚଳିତ ଆର୍ଥିକ ବର୍ଷର ଶେଷ ଦିନ ତଥା ମାର୍ଚ୍ଚ 31 ତାରିଖ ରବିବାର ଦିନ ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏ ସମ୍ପର୍କରେ ଜାରି କରିଥିବା ଏକ ନିର୍ଦ୍ଦେଶନାମା ଅନୁସାରେ କୁହାଯାଇଛି ଯେ ସରକାରଙ୍କର ରସିଦ ଏବଂ ଦେୟ ଦେଣନେଣ ଜନିତ କାରବାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତକାଲି ଶେଷ ହୋଇଛି। ଆସନ୍ତାକାଲିଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଦୁଇଟି ପର୍ଯ୍ୟାୟରେ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ 4 ତାରିଖରୁ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ପ୍ରାୟ 10,500 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତାଦେଖା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ପରିଷଦ କର୍ତ୍ତୃପକ୍ଷ କହିଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍ଲାଇନ୍ ଏବଂ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍ଲାଇନ୍ ଜରିଆରେ କରାଯିବ। ଚଳିତ ବର୍ଷ 386,250 ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ପରୀକ୍ଷାରେ ସମୁଦାୟ 649 ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ିଥିବା ଜଣାପଡ଼ିଛି। ଆସନ୍ତା ମେ ମାସ 15 ତାରିଖ ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଭଦ୍ରକ ଜିଲ୍ଲାରେ ସାଧାରଣ ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ଆସନ୍ତା ଜୁନ୍ 1 ତାରିଖରେ ଭୋଟ୍ ଗ୍ରହଣ ହେବ। ଜିଲ୍ଲାର ଗୋଟିଏ ଲୋକସଭା ଏବଂ 5ଟି ବିଧାନସଭା କ୍ଷେତ୍ର ଲାଗି 1,309 ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 12,64,220 ଜଣ ମତଦାତା ଅଛନ୍ତି। ମହିଳାଙ୍କ ତୁଳନାରେ ପୁରୁଷ ଭୋଟରଙ୍କ ସଂଖ୍ୟା 40,000 ଅଧିକ ଭୋଟର ଅଛନ୍ତି। ଏଥିସହ 151 ଜଣ ତୃତୀୟ ଲିଙ୍ଗ, 31,360 ଜଣ ବରିଷ୍ଠ ନାଗରିକ, 28,194 ଜଣ ଭିନ୍ନକ୍ଷମ ଭୋଟର ଥିବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି। ଚଳିତ ନିର୍ବାଚନରେ ଜିଲ୍ଲାରେ 25,915 ଜଣ ନୂତନ ଯୁବ ଭୋଟର ସାମିଲ ହୋଇଥିବା ନେଇ ସୂଚନା ମିଳିଛି। ଆସନ୍ତୁ ଶୁଣିବା ମୋ ପ୍ରତିନିଧି ଅଶୋକ କୁମାର ନାୟକ କ'ଣ କହୁଛନ୍ତି।
ଭଦ୍ରକ ଜିଲ୍ଲାରେ ଗୋଟିଏ ଲୋକସଭା ଏବଂ 5ଟି ବିଧାନସଭା ମଧ୍ୟରେ ଭଣ୍ଡାରୀ ପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ରହିଛି। 2019 ଲୋକସଭା ପାଇଁ ବିଜେଡିରୁ ସାଂସଦ ମଞ୍ଜୁଲତା ମଣ୍ଡଳ ଜୟଯୁକ୍ତ ହୋଇଥିବା ବେଳେ ଭଣ୍ଡାରୀ ପୋଖରୀ ବିଧାନସଭା ଆସନ ବିଜେଡିରୁ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଜେଡିର ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଜେଡିର ବିଷ୍ଣୁମତ ରାଉସରାଏ, ଚାନ୍ଦବାଲି ବିଜେଡିର ପ୍ରେମକ ସରାଏ ଏବଂ ଧାମନଗର ବିଜେପିର ବିଧାୟକ ବିଷ୍ଣୁ ସେଠୀ ଜୟଯୁକ୍ତ ହୋଇଥିଲେ। ମାତ୍ର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ଘଟିବାରୁ ଉପନିର୍ବାଚନ ହେବା ପରେ ପୁଣିଥରେ ଧାମନଗର ଆସନରୁ ବିଜେପିରୁ ତାଙ୍କ ପୁତ୍ର ସୂର୍ଯ୍ୟବଂଶୀ ବିଧାୟକ ନିର୍ବାଚିତ ହୋଇଥିଲେ। ଚଳିତ 2024 ନିର୍ବାଚନ ପାଇଁ ଅଦ୍ୟାବଧି ଭଦ୍ରକ ଜିଲ୍ଲାରେ କୌଣସି ଦଳରୁ ପ୍ରାର୍ଥୀ ଚୟନ ହୋଇନଥିବା ବେଳେ ବିଜେପି କଂଗ୍ରେସ ବିଜେଡି ମଧ୍ୟ ତ୍ରିମୁଖୀ ଲଢ଼େଇ ହେବା ଆଶଙ୍କା ପ୍ରକାଶ ପାଉଥିବା ବେଳେ ଯଦି ଦଳରୁ କୌଣସି ପ୍ରାର୍ଥୀ ଟିକେଟ୍ ପାଇବାରୁ ବଞ୍ଚିତ ହୁଅନ୍ତି ତେବେ ସ୍ୱାଧୀନରୁ ଲଢ଼ିବେ ବୋଲି ସାଧାରଣ ଆଲୋଚନା ହେଉଛି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମନୁଷ୍ୟ ଜୀବନରେ ଜଙ୍ଗଲର ମହତ୍ତ୍ୱକୁ ବୁଝାଇବା ଲାଗି ଆଜି ବିଶ୍ୱରେ ଆନ୍ତର୍ଜାତିକ ବନ ଦିବସ ପାଳନ କରାଯାଉଛି। ଜଙ୍ଗଲ ବିନା ଜୀବନ ଅସମ୍ଭବ ହେଲେ ବିଗତ କିଛି ବର୍ଷ ହେଲା ଜଙ୍ଗଲ କ୍ଷୟ ଯୋଗୁଁ ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ବନ୍ୟା, ମରୁଡ଼ି ଭଳି ଅନେକ ସମସ୍ୟା ଦେଖାଦେଉଛି। ଏକ ଆକଳନ ଅନୁସାରେ ବିଶ୍ୱର ପ୍ରାୟ 80% ଜଙ୍ଗଲ ଧ୍ୱଂସ ପାଇଲେଣି। ଜଙ୍ଗଲ କ୍ଷୟର ହାର କମିବା ବଦଳରେ ଦିନକୁ ଦିନ ଅଧିକରୁ ଅଧିକ ଜଙ୍ଗଲକୁ ନଷ୍ଟ କରାଯାଉଛି। ଜଙ୍ଗଲରେ ଲାଗୁଥିବା ନିଆଁ ଯୋଗୁଁ ବନ୍ୟା ସମ୍ପଦ ଏବଂ ବନ୍ୟପ୍ରାଣୀ ଧ୍ୱଂସ ପାଉଛନ୍ତି, ଯାହାର ପ୍ରଭାବ ଜୈବ ବିବିଧତା ଉପରେ ଦେଖାଦେଉଛି। ଜଙ୍ଗଲ ସମ୍ପଦର ସୁରକ୍ଷା, ସଂରକ୍ଷଣ ଏବଂ ପୁନରୁଦ୍ଧାରକୁ ନେଇ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ 2012 ନଭେମ୍ବର 28 ତାରିଖରେ ଜାତିସଂଘ ଅନ୍ତର୍ଜାତୀୟ ବନ ଦିବସ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲା। ପରିବେଶ ସନ୍ତୁଳନ ରକ୍ଷା କରିବା, ଜଳବାୟୁ ପରିବର୍ତ୍ତନକୁ ରୋକିବା ସହ ଜୀବନକୁ ସୁନ୍ଦର ଓ ସବୁଜିମାରେ ଭରିବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଚାରାରୋପଣ ଏକମାତ୍ର ବିକଳ୍ପ ବୋଲି ସମସ୍ତେ ଆଜିର ଦିନରେ ଶପଥ ନେବା ବାଞ୍ଛନୀୟ। ଏହି ଅବସରରେ ମାନବ ଜାତିର ସୁସ୍ଥ ଭବିଷ୍ୟତ ପାଇଁ ସମସ୍ତେ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଙ୍ଗଲର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ଦୋହରାଇବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ବିଶ୍ୱ ବନ ଦିବସ ପାଳନ ଅବସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସ୍ୱାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ବନ ସଂରକ୍ଷଣ ଓ ବନୀକରଣ ଉପରେ ଗୁରୁତ୍ୱ ଦେବା ସହିତ ସମସ୍ତଙ୍କ ଭାଗିଦାରୀର ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ରବିଧାନ ସଂଗ୍ରହ ଲାଗି ଚାଷୀ ପଞ୍ଜୀକରଣ ଚଳିତ ମାସ 27 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 184,372 ଜଣ ଚାଷୀ ରବିଧାନ ସଂଗ୍ରହ ଲାଗି ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଗତକାଲି ସୁଦ୍ଧା ଚାଷୀ ପଞ୍ଜୀକରଣ ସଂଖ୍ୟା କମ୍ ଥିବାରୁ ସରକାର ଏ ବାବଦରେ ପଦକ୍ଷେପ ନେଇ 17 ଜିଲ୍ଲାର 14 ସମବାୟ ନିବନ୍ଧକଙ୍କୁ ଚିଠି ଲେଖି ପଞ୍ଜୀକରଣ ସମୟ ବୃଦ୍ଧି କରିଛନ୍ତି। ହୋଲି ସମୟରେ ଯାତ୍ରୀମାନଙ୍କୁ ସୁବିଧାରେ ଯିବା ଆସିବା କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ 540 ନୂଆ ଟ୍ରେନ୍ ଚଳାଚଳ କରିବ। ରେଳ ମନ୍ତ୍ରଣାଳୟ ସୂଚନା ଅନୁସାରେ କୋଲକାତା, ପୁରୀ ସହିତ ଦେଶର ପ୍ରମୁଖ ସ୍ଥାନଗୁଡ଼ିକୁ ଏହି ଟ୍ରେନ୍ଗୁଡ଼ିକ ଚଳାଚଳ କରିବ। ଚଳିତ ମାର୍ଚ୍ଚ ମାସରେ 137 ବର୍ଷର ରେକର୍ଡ ଭାଙ୍ଗି ରାଜ୍ୟର ଗୋଟିଏ ଦିନରେ ସର୍ବୋଚ୍ଚ ତାପମାତ୍ରା ଗତକାଲି ସବୁଠାରୁ ନିମ୍ନ ସ୍ତରକୁ ଆସିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଗତ 2 ଦିନ ଧରି ବର୍ଷା ଏବଂ କୋହଲା ପବନ ଯୋଗୁଁ ତାପମାତ୍ରା ନିମ୍ନ ସ୍ତରରେ ପହଞ୍ଚିଥିଲା। ଗତକାଲି ପୁରୀରେ ଦିନର ସର୍ବାଧିକ ତାପମାତ୍ରା 20.4 ଡିଗ୍ରୀ ଥିବାବେଳେ କଟକରେ 20 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହା ପ୍ରାୟ 120 ବର୍ଷ ତଳର ରେକର୍ଡ ଭାଙ୍ଗିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ 1970 ମାର୍ଚ୍ଚ 6 ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ସବୁଠୁ କମ୍ 24.3 ଡିଗ୍ରୀ ରେକର୍ଡ କରାଯାଇଥିଲା। ବର୍ଷା ଯୋଗୁଁ ଗତ 36 ଘଣ୍ଟା ମଧ୍ୟରେ ରାଜ୍ୟରେ 25.2 ମିଲିମିଟର ବର୍ଷା ହୋଇଥିଲା। ଢେଙ୍କାନାଳ ଜିଲ୍ଲାର ଗଣ୍ଡିଆଠାରେ ସର୍ବାଧିକ 72.2 ମିଲିମିଟର, ଭୁବନରେ 72 ମିଲିମିଟର ଏବଂ ଆଠମଲ୍ଲିକରେ 68 ମିଲିମିଟର ବର୍ଷା ହୋଇଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜିଠାରୁ ତାପମାତ୍ରା ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଏବଂ ରାଜ୍ୟର ପଶ୍ଚିମ ଭାଗର କେତେକ ସ୍ଥାନରେ ତାପମାତ୍ରା 30 ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସର୍ବୋଚ୍ଚ ନ୍ୟାୟାଳୟରେ ଅସହାୟମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇ ଦେବା ପାଇଁ ଆରମ୍ଭ କରାଗଲା ହେଲ୍ପ ଡେସ୍କ। ଓଡ଼ିଶା ସମେତ 4 ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ଭାରତର ନିର୍ବାଚନ କମିଶନ। ଆସନ୍ତାକାଲିଠାରୁ 2 ପର୍ଯ୍ୟାୟରେ ଯୁକ୍ତ 2 ପରୀକ୍ଷା ଖାତା ଦେଖା ଆରମ୍ଭ ହେବ ଏବଂ ମନୁଷ୍ୟ ଜୀବନରେ ଜଙ୍ଗଲର ମହତ୍ତ୍ୱକୁ ବୁଝାଇବା ଲାଗି ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ଆନ୍ତର୍ଜାତିକ ବନ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45।